केस जदि आमे हारुचे ताहल तुमको आजीवन कारादंड हो पारे। सो आम पाखे दुईटा ऑप्शन अछि। फास्ट तो आम सब सत मानिया पड़ो आम पाखे जहाँ भी सब प्रूफ अच्छी से सब नहीं अदालत देवा पड़ो
ना।
लास्ट ऑप्शन तुमको अहल्या मैडम को रिक्वेस्ट करा पड़ो। से जदि आज अदालत कहीदे से तुमको जानते आउ ये मर्डर तुम करन बोली ताल हे तो तुम बची जा पार।
सतरे लगुच मुडर करी समस्ते कहते कि मत आजीवन कारादंड प्लीज तुम ये केसटा विथड्रॉल कर दियो ना ना आज अदालत रे तुम कही दियो कि मु ए मर्डर करनी आउ तुम्हें मत जानी बोली।
हाजिर हो
जा। गीता छुई शपथ करंतु जहाँ कहिबे सत कहिबे सत छड़ा मिछ कहिबे नै।
गीता छुई शपथ करी कहुचे जहाँ कहिबे सत छड़ा मिछ कहिबे।
मिस अहल्या अभियुक्त बयान करूचंती कि आपण तांकर पुरातन बंधु एहा कोन सत्य आपण याकु जानिचंती कि कोन हला आपण तांकु जानिचंती?
प्रेमर ए परीक्षा रे हरि मो जाय जी स्वप्न सब लुह हे बहे मो आखिरे भांगी दे मन मोर करुचुना तो ठारे थिला दिने मरिना आज कहुचु तू मते जानुना
रोमांस कर
कौन मु तुमको भल पाउछ बोली मो लाइफ रो सब डिसीजन तमे नबो ना कौन सुना एटा मो लाइफ आ मो ड्रीम मु जेमिते हेले भी पूरा करबी सेति पई मते कहर भी परमिशन दरकार नै। एंड लिसन भूली जाओ मते
केबे करिनी प्रेम रे उणा मु काई एमिति शास्ति देलु मते तू तू भल कलु ଚାହୁଁଛି ଭୁଲି ବି ତତେ ସେତେ କାହିଁକି ପଡ଼ୁଛୁ ମନେ ତୁ ଯେତେ ଚାହୁଁଛି ଯିବାକୁ ଦୂରକୁ ସେତେ ପଡ଼ୁ
ସେ ମର୍ଡର କରିଛି।
ସମସ୍ତ ସାକ୍ଷୀ ଓ ସମସ୍ତ ପ୍ରମାଣକୁ ଆଧାର କରି କୋର୍ଟ ଏହା ନିଷ୍ପତ୍ତି ନେଲା ଯେ ଶ୍ରୀଯୁକ୍ତ ପ୍ରେମ ମହାନ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା।
ଆଜି ଅଦାଲତରେ କହିଦିଏ କି ମୁଁ ଏ ମର୍ଡର କରିନି, ଆଉ ତମେ ମୋତେ ଜାଣିଛ ବୋଲି।
କଣ ଆଜୀବନ କାରାଦଣ୍ଡ ହେଇଯିବ ବୋଲି ଡର ଲାଗୁଛି କି?
ଆଜୀବନ କାରାଦଣ୍ଡ ହେଇଯିବ ବୋଲି ଡର ଲାଗୁନି, ଡର ଲାଗୁଛି କି ଜୀବନଠୁ ଅଧିକା ଭଲ ପାଉଥିବା ମଣିଷକୁ ଆଉ ଜୀବନ ସାରା ଦେଖିବା ପାଇଁ ପାଇବିନି।
ଖୁସି ତ ଏବେ ମୁଁ ଜୀବନରେ ବହୁତ ପ୍ରେମିକ ଦେଖିଛି, ହେଲେ ପ୍ରେମ ପରିକା ସଚ୍ଚା ପ୍ରେମିକ କେବେ ଦେଖିନି।
କଣ କହିବାକୁ ଚାହୁଁଛନ୍ତି?
ଦେଖ ନିଜେ ବୁଝିପାରିବ।
ଶସ୍ତା ହେଇଗଲାଣି ନା କଣ? ଆରେ ଆଜିକା ଡେଟ୍ରେ ଗୋଟେ ଝିଅ ପଠେଇବା ପାଇଁ କେତେ ଟଙ୍କା ଖର୍ଚ୍ଚ ହଉଛି ଜଣା ଅଛି କି ନାହିଁ? ତମେ ମଣି କିଛି ଜାଣିପାରୁନ ନା?
ନୂଆ ନୂଆ ଝିଅଙ୍କର MMS ବିକିଲେ ମୁଁ 2-3 ଲକ୍ଷ ଟଙ୍କା ପାଉଛି, ଆଉ ତମେ କେମିତି ଭାବିପାରୁଛ ମୁଁ ଏଇ ଭିଡିଓ 2 ଲକ୍ଷ ଟଙ୍କାରେ ଦେଇଦେବି? ଭାଇ ଇଏ ପୁଣି ମିସ୍ ଅହଲ୍ୟା କେତେ ବଡ ଷ୍ଟାର୍ ଜାଣିଛ କି ନାହିଁ? ତାଙ୍କର MMS ଭିଡିଓ ତମ କମ୍ପାନୀ ଯଦି ମତେ 20 ଲକ୍ଷ ଟଙ୍କା ଦିଏ ତାହେଲେ କିଛି ଗୋଟେ ଭାବିବି, ତା ତଳକୁ ହବନି।
ମୋର ବିଶ୍ୱାସ ହଉନି ଏତେ ବଡ ଗୋଟେ ସେଲିବ୍ରିଟିଙ୍କର MMS ତମ ପାଖରେ ଅଛି।
ଏ ଭାଇ ସେ ଫାଷ୍ଟ ଫିଲ୍ମରେ ଚାନ୍ସ ପାଇବା ପାଇଁ
ମୋ ସହିତ କେତେ କଣ କରିଛି ସବୁ ମୋ ଫୋନରେ ଅଛି, ବୁଝିଲା?
ଠିକ ଅଛି ତାହେଲେ ମୁଁ କ୍ୟାସ୍ ନେଇକି ଆସୁଛି।
ଓକେ ଫୋନ ଦେ, ଆମେ କହିଲି ଫୋନ ଦେ।
ତୁ ଏଇସବୁ କାମ କରୁଛୁ ନା, ରହ ମୁଁ ତତେ ନେଇକି ପୋଲିସରେ ଦଉଛି।
ଫୋନ ଦବୁ ନା ଦେଖିବୁ।
ଯଦି ଏ କେସ୍ ଆମେ ହାରୁଛେ ତାହେଲେ ତୁମକୁ ଆଜୀବନ କାରାଦଣ୍ଡ ହୋଇପାରେ। ସୋ ଆମ ପାଖରେ ଦୁଇଟା ଅପସନ୍ ଅଛି। ଫାର୍ଷ୍ଟ ତ ଆମକୁ ସବୁ ସତ ମାନିବାକୁ ପଡ଼ିବ, ନହେଲେ ଆମ ପାଖରେ ଯାହା ବି ପ୍ରୁଫ୍ ଅଛି ସେସବୁକୁ ଅଦାଲତରେ ଦେବାକୁ ପଡ଼ିବ।
ନା, ମୁଁ କୌଣସି ପରିସ୍ଥିତିରେ ବି ମୋ ଅହଲ୍ୟାର ଇଜ୍ଜତକୁ ନିଲାମ ହେବାକୁ ଦେବିନି।
ତୋ ଠାରେ ଥିଲା ଦିନେ